ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସର୍ବୋଚ୍ଚ ନ୍ୟାୟାଳୟରେ ଅସହାୟମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇ ଦେବା ପାଇଁ ଆରମ୍ଭ କରାଗଲା ହେଲ୍ପ ଡେସ୍କ। ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ୍ ଜାରି କଲେ ଓଡ଼ିଶା ହାଇକୋର୍ଟ। ଆସନ୍ତାକାଲିଠାରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ଏବଂ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ବନ ଦିବସ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ସୁପ୍ରିମକୋର୍ଟ ପରିସରରେ ଆସେସିବିଲିଟି ହେଲ୍ପ ଡେସ୍କକୁ ଉଦ୍ଘାଟନ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନ ବିଚାରପତି କହିଛନ୍ତି ସୁପ୍ରିମକୋର୍ଟଙ୍କ ମିଶନ ଅନୁସାରେ ଏହି ହେଲ୍ପ ଡେସ୍କ ଖୋଲାଯାଇଛି। ଅସହାୟ ଲୋକମାନଙ୍କୁ ସୁପ୍ରିମକୋର୍ଟର ନ୍ୟାୟିକ ସହାୟତା ଦେବାରେ ସରଳ କରିବା ଲାଗି ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ କମିଟି ସୁପାରିଶ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ହେଲ୍ପ ଡେସ୍କ ମାଧ୍ୟମରେ ଦିବ୍ୟାଙ୍ଗଜନ, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ସ୍ୱତନ୍ତ୍ର ସହାୟତା ଦରକାର କରୁଥିବା ଲୋକମାନେ ଏହାର ସୁଫଳ ପାଇପାରିବେ। ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଓଡ଼ିଶା ହାଇକୋର୍ଟ ସମନ ଜାରି କରିଛନ୍ତି। ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଶ୍ରୀ ହାଁସଦାଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପୂର୍ବରୁ ଏହି ମାମଲାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶ୍ରୀ ହାଁସଦା ଦୋଷମୁକ୍ତ ହୋଇଥିଲେ। ପରେ ସିବିଆଇ ଏହାକୁ ବିରୋଧ କରି ସାଂସଦଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲା। କଳାହାଣ୍ଡି ଜିଲ୍ଲାରେ ସାଧାରଣ ନିର୍ବାଚନର ପର୍ଯ୍ୟାୟରେ ଆସନ୍ତା ମେ ମାସ 13 ତାରିଖରେ ଭୋଟ୍ ଗ୍ରହଣ ହେବ। ଜିଲ୍ଲାର ଗୋଟିଏ ଲୋକସଭା ଏବଂ 7ଟି ବିଧାନସଭା କ୍ଷେତ୍ର ଲାଗି 1000ରୁ ଅଧିକ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର 11,99,308 ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଥିରୁ 6,1,266 ଜଣ ପୁରୁଷ, 5,97,973 ଜଣ ମହିଳା ଏବଂ 69 ଜଣ ଅନ୍ୟାନ୍ୟ ବର୍ଗର ମତଦାତା ରହିଛନ୍ତି। ଚଳିତ ନିର୍ବାଚନରେ ଜିଲ୍ଲାରେ 34,000ରୁ ଅଧିକ ଜଣ ନୂତନ ଯୁବ ଭୋଟର ସାମିଲ ହୋଇଥିବା ନେଇ ସୂଚନା ମିଳିଛି। ଆସନ୍ତୁ ଶୁଣିବା ଆମ ପ୍ରତିନିଧି କ'ଣ କହୁଛନ୍ତି।
2024 ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା ହେବା ପରେ କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ଉଷ୍ଣତା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏଥର କଳାହାଣ୍ଡି ଲୋକସଭା ଆସନରେ 11,99,308 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଆଗାମୀ ମଇ 13 ତାରିଖ ଦିନ କଳାହାଣ୍ଡି ଲୋକସଭା ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହନ୍ତି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି।
କଳାହାଣ୍ଡି ଜିଲ୍ଲାରେ କଳାହାଣ୍ଡି ପିସି ଏବଂ 5ଟା ଆସେମ୍ବି କନ୍ଷ୍ଟିଚୁଏନ୍ସି କଳାହାଣ୍ଡି ଡିଷ୍ଟ୍ରିକ୍ଟ ପୋଲ୍ ଡେଟ୍ ରହୁଛି 13th May ଆଉ କାଉଣ୍ଟିଂ ରହିବ 6th June। ଏ ପାଇଁ ଇଲେକ୍ସନ୍ ପ୍ରିପେୟାର୍ଡନେସ୍ ଆମର କମ୍ପ୍ଲିଟ୍ ହୋଇଯାଇଛି ଏବଂ ଆମର ପୋଲିଂ ପର୍ସନାଲ ମାନଙ୍କର ଟ୍ରେନିଂ ବି ମଧ୍ୟ ଷ୍ଟାର୍ଟ ହୋଇଗଲାଣି। ଆମେ ଫୁଲ୍ ଫ୍ଲେଜେଡ୍ ପ୍ରିପାରେସନ୍ ଆଜ୍ ପର୍ ଇନ୍ଷ୍ଟ୍ରକ୍ସନ୍ ଅଫ୍ ଇସିଆଇ କରୁଛୁ। ଏମ୍ସିସି ଏନ୍ଫୋର୍ସମେଣ୍ଟ ପାଇଁ ବି ଆମର ସବୁ ପ୍ରକାରର ଟିମ୍ ଇନ୍କ୍ଲୁଡିଂ ଏଫ୍ଏସ୍ଟି, ଏସ୍ଏସ୍ଟି, ଭିଡ଼ିଓ ସର୍ଭେଲାନ୍ସ ଟିମ୍, ଡିଷ୍ଟ୍ରିକ୍ କଣ୍ଟ୍ରୋଲ ରୁମ୍ ଏବଂ ଏମ୍ସିଏମ୍ସି ଟିମ୍ ସବୁ ଗଠନ ହୋଇଯାଇଛି ଏବଂ ଆକ୍ଟିଭେଟ୍ ହୋଇଯାଇଛି। ଗଲା ଇଲେକ୍ସନ୍ରେ କଳାହାଣ୍ଡି ଜିଲ୍ଲାରେ ମୋର୍ ଦାନ୍ ଷ୍ଟେଟ୍ ଆଭରେଜ୍ ଭୋଟିଂ ହୋଇଥିଲା। ଏଥର ବି ଆମେ ଆଶା କରିବୁ ବହୁତ ଅଧିକ ସଂଖ୍ୟାରେ ଭୋଟର୍ସ ମାନେ ପୋଲିଂ ବୁଥ୍କୁ ଆସିବେ ଏବଂ ହୋମ୍ ଭୋଟିଂକୁ ଯେଉଁମାନେ ଏଲିଜିବଲ୍ ଅଛନ୍ତି ଅପ୍ଟ କରିକି ଭୋଟ୍ କରିବେ।
ଅନ୍ୟପକ୍ଷରେ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା କହନ୍ତି ଆରକ୍ଷୀ ଅଧୀକ୍ଷକ ଅଭିଳାଶ ଜୀ।
ଆମର ଅପକମିଂ ଇଲେକ୍ସନ ପାଇଁ ଆମେ ସବୁ ପୋଲିସ ମ୍ୟାନ ଯିଏ ବି ଫିଲ୍ଡ ପର୍ଯ୍ୟନ୍ତ କାମ କରିବେ ସବୁ ରାଙ୍କରେ ଆମେ ଟ୍ରେନିଂ ଦିଆହେଇଛି। ଆମେ ଇଲେକ୍ସନ ପାଇଁ ସବୁ ପ୍ରିପେୟାର୍ଡ ଅଛି। 14 ବର୍ଡର ଚେକ୍ପୋଷ୍ଟ ଅଲରେଡି ଗୋଟେ ମାସରୁ ଆଗରୁ ଚାଲିଛି। ଆମେ ଏନ୍ଫୋର୍ସମେଣ୍ଟ ସବୁ ଆକ୍ଟିଭିଟିଜ୍ ଚାଲିଛି, ଲାଇକ୍ ଲିକର କିମ୍ବା ଆର୍ମସ ଲାଇସେନ୍ସ ଅର୍ ଅନ୍ଲାଇସେନ୍ସ କିମ୍ବା ଡ୍ରଗ୍ସ ଆଣ୍ଡ ଅଦର ଯୋଉ ବି ଲିଗାଲ ଜିନିଷ ପାଇଁ ଆମେ ସିଜ୍ ବି କରୁଛୁ। ଆଣ୍ଡ ୱିଥ୍ ରେସ୍ପେକ୍ଟ ଟୁ ଏନ୍ଡବ୍ଲ୍ୟୁ ମାଓ ଏରିଆରେ ବି ଆମର ଭଲ୍ନରେବିଲିଟି ମ୍ୟାପିଂ ଏକ୍ସରସାଇଜ୍ ବି ଚାଲିଛି। ଆଣ୍ଡ ତାପରେ ସେ ବେସିସ୍ ବି କ୍ରିଟିକାଲ ପୋଲିଂ ଷ୍ଟେସନ୍ ଦେଖିକି ଆମେ ସେକ୍ୟୁରିଟି ସିନାରିଓ ଦେଖିକି ଅର୍ ବି ଆମର ପ୍ରିପାରେସନ ବଢ଼େ।
କଳାହାଣ୍ଡିରୁ ସୁନୀଲ କୁମାର ପାଣି, ଆକାଶବାଣୀ ସମାଚାର।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ରାଜ୍ୟର ସମସ୍ତ ଡ୍ରାଇଭର, କଣ୍ଡକ୍ଟର ଓ କ୍ଲିନରମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ଦିଆଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି କର୍ମଚାରୀମାନେ ଯେପରି ସୁରୁଖୁରୁରେ ମତଦାନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଜଣେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ପଞ୍ଜାବ ଗୁଜରାତ ଆଦି ଚାରିଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସ୍ପି ପଦବୀରେ ଅବସ୍ଥାପିତ କେତେଜଣ ଅନ୍କ୍ୟାଡର୍ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଦଳର ବୈଠକରେ ଏ ନିଷ୍ପଭି ନିଆଯାଇଛି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାପାଳ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବଦଳଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ କମିଶନ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡିର ବରିଷ୍ଠ ନେତା ଡକ୍ଟର ଦାମୋଦର ରାଉତ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍କିଟାଲରେ ଚିକିହିତ ହେଉଛନ୍ତି। ହୃଦ୍ଘାତ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ନେଇ ତାଙ୍କ ପୁତ୍ର ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟର ରାଉତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଁ ଚିନ୍ତିତ। ମୁଖ୍ୟମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ମନୁଷ୍ୟ ଜୀବନରେ ଜଙ୍ଗଲର ମହତ୍ୱକୁ ବୁଝାଇବା ଲାଗି ଆଜି ବିଶ୍ୱରେ ଆନ୍ତର୍ଜାତିକ ବନ ଦିବସ ପାଳନ କରାଯାଉଛି। ଜଙ୍ଗଲ ବିନା ଜୀବନ ଅସମ୍ଭବ ହେଲେ ବିଗତ କିଛି ବର୍ଷ ହେଲା ଜଙ୍ଗଲ କ୍ଷୟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ମୃତ୍ତିକା କ୍ଷୟ ବନ୍ୟା ମରୁଡ଼ି ଭଳି ଅନେକ ସମସ୍ୟା ଦେଖାଦେଉଛି। ଏକ ଆକଳନ ଅନୁସାରେ ବିଶ୍ୱର ପ୍ରାୟ 80% ଜଙ୍ଗଲ ଧ୍ୱଂସ ପାଇଲାଣି। ଜଙ୍ଗଲ କ୍ଷୟର ହାର କମିବା ବଦଳରେ ଦିନକୁ ଦିନ ଅଧିକରୁ ଅଧିକ ଜଙ୍ଗଲକୁ ନଷ୍ଟ କରାଯାଉଛି। ଜଙ୍ଗଲରେ ଲାଗୁଥିବା ନିଆଁ ଯୋଗୁଁ ବନ୍ୟ ସମ୍ପଦ ଏବଂ ବନ୍ୟପ୍ରାଣୀ ଧ୍ୱଂସ ପାଉଛନ୍ତି, ଯାହାର ପ୍ରଭାବ ଜୈବ ବିବିଧତା ଉପରେ ଦେଖାଦେଉଛି। ଜଙ୍ଗଲ ସମ୍ପଦର ସୁରକ୍ଷା ସଂରକ୍ଷଣ ଏବଂ ପୁନରୁଦ୍ଧାରକୁ ନେଇ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ 2012 ମସିହା ନଭେମ୍ବର 28 ତାରିଖରେ ଜାତିସଂଘ ଅନ୍ତର୍ଜାତୀୟ ବନ ଦିବସ ପାଳନ କରିବା ଲାଗି ନିଷ୍ପତ୍ତି ନେଇଥିଲା। ପରିବେଶ ସନ୍ତୁଳନ ରକ୍ଷା କରିବା, ଜଳବାୟୁ ପରିବର୍ତ୍ତନକୁ ରୋକିବା ସହ ଜୀବନକୁ ସୁନ୍ଦର ଓ ସବୁଜିମାରେ ଭରିବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଚାରାରୋପଣ ଏକମାତ୍ର ବିକଳ୍ପ ବୋଲି ସମସ୍ତେ ଆଜିର ଦିନରେ ଶପଥ ନେବା ବାଞ୍ଚନୀୟ। ଏ ଅବସରରେ ମାନବଜାତିର ସୁସ୍ଥ ଭବିଷ୍ୟତ ପାଇଁ ସମସ୍ତ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଙ୍ଗଲର ସୁରକ୍ଷା ତଥା ସଂରକ୍ଷଣ ପାଇଁ ପ୍ରତିବଦ୍ଧତାକୁ ଦୋହରାଇବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆଜି ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ 2024 ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇ କହିଛନ୍ତି ପ୍ରକୃତି ଓ ପରିବେଶର ସୁରକ୍ଷା ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଅପରିହାର୍ଯ୍ୟ। ଉଭୟଙ୍କ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରି ଆଗକୁ ଅଗ୍ରସର ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବୟନ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ସମ୍ମାନୀୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜଙ୍ଗଲ ଓ ଅଭିନବୀକରଣ ଉପରେ ଆଲୋକପାତ କରିଥିଲେ। ଜଙ୍ଗଲକୁ ପଲିଥିନ୍ ମୁକ୍ତ କରିବା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ସେହିଭଳି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ କହିଥିଲେ ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ପାଇଁ ବନ୍ୟପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଗାମୀ ଦିନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକୁ ଆହୁରି ଅଧିକ ବ୍ୟାପକ କରାଯିବ। ଏହି ଅବସରରେ ବିଶ୍ୱ ବନ ଦିବସ ପୁରସ୍କାର 2024 ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକୁ ସଂକଳନ କରି ଓଡ଼ିଶା ବନ ବିଭାଗ 2024 ଶୀର୍ଷକ ପୁସ୍ତକ ଉନ୍କୋଚିତ ହୋଇଥିଲା। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତକାଲି ଶେଷ ହୋଇଛି। ଆସନ୍ତାକାଲିଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ 4 ତାରିଖରୁ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ପ୍ରାୟ 10,500 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସର୍ବୋଚ୍ଚ ନ୍ୟାୟାଳୟରେ ଅସହାୟମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇ ଦେବା ପାଇଁ ଆରମ୍ଭ କରାଗଲା ହେଲ୍ପ ଡେସ୍କ। ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ୍ ଜାରି କଲେ ଓଡ଼ିଶା ହାଇକୋର୍ଟ। ଆସନ୍ତାକାଲିଠାରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ପରୀକ୍ଷା ଖାତାଦେଖା ଆରମ୍ଭ ହେବ ଏବଂ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ବନ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।